ଆକାଶବାଣୀ ସମ୍ବାଦ ପଢୁଛନ୍ତି ହରିହର ପଣ୍ଡା। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ମତଦାନ ଜାରି। ଅପରାହ୍ନ ଗୋଟାଏ ସୁଦ୍ଧା 61.11% ମତଦାନ ସୂଚନା। ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ 594 କିଲୋମିଟର ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ୱେର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଇକ୍ୱେଟରର ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍। ପଶ୍ଚିମବଙ୍ଗରେ ଆଜି 142 ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି। ସକାଳ 7:00 ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଚାଲିବ। 3,22,00,000 ଅଧିକ ଭୋଟର ଏହି ପର୍ଯ୍ୟାୟରେ 1,148 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଥମଥର ଭୋଟ୍ ଦେଉଥିବା 18-19 ବର୍ଷ ବୟସର 4,12,000 ଅଧିକ ମତଦାତା ରହିଥିବା ଜଣାପଡ଼ିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା 61.11% ମତଦାନ ହୋଇଥିବା ଜଣାପଡ଼ିଛି। କାଁ ଭାଁ ହିଂସାକାଣ୍ଡକୁ ବାଦ୍ ଦେଲେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ରହିଛି। ସ୍ୱଚ୍ଛ ଏବଂ ସୁରକ୍ଷିତ ମତଦାନ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ 594 କିଲୋମିଟର ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ୱେର ଲୋକାର୍ପଣ କରିଛନ୍ତି। ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତରପ୍ରଦେଶ ପାଇଁ ଗଙ୍ଗା ନଦୀ ହଜାର ହଜାର ବର୍ଷ ଧରି ଜୀବନରେଖା ପାଲଟିଥିବା ବେଳେ ଆଜି ଉଦ୍ଘାଟିତ ଏକ୍ସପ୍ରେସ୍ୱେ ରାଜ୍ୟର ବିକାଶରେ ନୂଆ ଜୀବନରେଖା ସାବ୍ୟସ୍ତ ହେବ।
एक्सप्रेस वेज में शुमार यूपी का सबसे लंबा ग्रीन कॉरिडोर एक्सप्रेस वे ये 5 साल के भीतर भीतर बनकर तैयार हो गया है। एक और गंगा एक्सप्रेस वे का निर्माण पूरा हुआ है तो साथ ही इसके विस्तार की योजना पर भी काम शुरू हो गया है।
ଏହି ଉଚ୍ଚଗତି ସମ୍ପନ୍ନ ଏକ୍ସପ୍ରେସ୍ୱେ ଉତ୍ତରପ୍ରଦେଶରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଶିଳ୍ପ, ନିବେଶ, ପରିବହନ, କୃଷି ବିପଣନ ଏବଂ ଆଞ୍ଚଳିକ ସନ୍ତୁଳନ ରକ୍ଷା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଉତ୍ତରପ୍ରଦେଶ ଏକ୍ସପ୍ରେସ୍ୱେ ଶିଳ୍ପ ବିକାଶ ପ୍ରାଧିକରଣ ଦ୍ୱାରା ଗଙ୍ଗା ଏକ୍ସପ୍ରେସ୍ୱେର ବିକାଶ କରାଯାଇଛି, ଯାହା ପଶ୍ଚିମାଞ୍ଚଳ, କେନ୍ଦ୍ରୀୟ ଏବଂ ପୂର୍ବାଞ୍ଚଳକୁ ଏକକ ଉଚ୍ଚଗତି ସମ୍ପନ୍ନ କରିଡରରେ ପରିଣତ କରୁଛି। ଉତ୍ତରପ୍ରଦେଶରେ ଏହା ସବୁଠାରୁ ଦୀର୍ଘତମ ଏକ୍ସପ୍ରେସ୍ୱେ। ଏହାଦ୍ୱାରା ମିରଟ ଏବଂ ପ୍ରୟାଗରାଜ ମଧ୍ୟରେ ଯାତାୟାତ ସମୟ 12 ଘଣ୍ଟାରୁ 6 ଘଣ୍ଟାକୁ ହ୍ରାସ ପାଇବ। ସୂଚନା ଅନୁଯାୟୀ ଏହି ଏକ୍ସପ୍ରେସ୍ୱେ 12 ସହର ଦେଇ ଯାଉଛି। ସେଗୁଡ଼ିକ ହେଉଛି ମିରଟ, ହାପୁର, ବୁଲାନ୍ସର, ଆମ୍ରୋହା, ସମ୍ବଲ, ବୁଦାଓଁ, ଶାହଜାନପୁର, ହରଦୋଇ, ଉନ୍ନାଓ, ରାୟବରେଲି, ପ୍ରତାପଗଡ଼ ଏବଂ ପ୍ରୟାଗରାଜ। ଏହି ଏକ୍ସପ୍ରେସ୍ୱେରେ ବାୟୁସେନାର ଜାହାଜ ଅବତରଣ ଏବଂ ଉଡ଼ାଣ ପାଇଁ ଶାହଜାନପୁରଠାରେ 3.5 କିଲୋମିଟର ଦୀର୍ଘ ଏୟାର ଷ୍ଟ୍ରିପ୍ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ପ୍ରାୟ 20 ମିନିଟ୍ ଧରି ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରରେ ପୂଜା ସାରି ବାହାରିବା ପରେ ବିଜେପି ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ତ୍ରିଶୂଳ ଏବଂ ଡମ୍ବରୁ ଉପହାର ଦେଇଥିଲେ। ପ୍ରଧାନମନ୍ତ୍ରୀ ମନ୍ଦିରରେ ଉପସ୍ଥିତ ଭକ୍ତଙ୍କ ସହ କଥା ହୋଇଥିବା ସୂଚନା ମିଳିଛି। ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଭଗବାନ ବୁଦ୍ଧଙ୍କର ପବିତ୍ର ଦେହାବଶେଷ ଆଜି ଲଦାଖରେ ପହଞ୍ଚିଛି। ଆସନ୍ତା 1-15 ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ଏହାକୁ ଦର୍ଶନ କରିପାରିବେ। ଲଦାଖର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଏବଂ ବରିଷ୍ଠ ଅଧିକାରୀମାନେ ବାୟୁସେନା ବିମାନ ଘାଟିରେ ଭଗବାନ ବୁଦ୍ଧଙ୍କର ଦେହାବଶେଷକୁ ଗ୍ରହଣ କରିଥିଲେ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ କଡ଼ା ସୁରକ୍ଷା ସହ ଭଗବାନ ବୁଦ୍ଧଙ୍କର ଦେହାବଶେଷକୁ ଅଣାଯାଇଥିଲା। ବିମାନ ବନ୍ଦରରୁ ଏହାକୁ ଏକ ସୁସଜ୍ଜିତ ଟ୍ରକ୍ରେ ଅଣାଯାଇଥିଲା। ପ୍ରଥମଥର ପାଇଁ ଭଗବାନ ବୁଦ୍ଧଙ୍କର ଦେହାବଶେଷକୁ ଦେଶ ମଧ୍ୟରେ ପ୍ରଦର୍ଶନ ପାଇଁ ଅଣାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଜି ଇକ୍ୱେଡରର ବୈଦେଶିକ ମନ୍ତ୍ରୀ ଗାବ୍ରିଆଲା ସମରଫେଲ୍ଡଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ବାଣିଜ୍ୟ କୃଷି ଏବଂ ଦକ୍ଷତା ବୃଦ୍ଧି ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଭାରତ ସମର୍ଥିତ ଆନ୍ତର୍ଜାତିକ ସୌର ମେଣ୍ଟ ଏବଂ ଆନ୍ତର୍ଜାତିକ ବିଗ୍କ୍ୟାଟ୍ ମେଣ୍ଟରେ ଇକ୍ୱେଡରର ଯୋଗଦାନ ନିଷ୍ପଭିକୁ ଡକ୍ଟର ଜୟଶଙ୍କର ସ୍ୱାଗତ କରିଛନ୍ତି। ଉଭୟ ଦେଶ ମଧ୍ୟରେ ବୁଝାମଣା ଚୂଡ଼ାନ୍ତ ହେବା ସହିତ ମତ ପ୍ରକାଶ ପାଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ମୋଟରଯାନ ଅଧିନିୟମ 1999 ଅନ୍ତର୍ଗତ ପ୍ରସ୍ତାବିତ ସଂଶୋଧନକୁ ଡ୍ରାଫ୍ଟ ନୋଟିଫିକେସନ ଆକାରରେ ପ୍ରକାଶ କରାଯାଇଛି। ଏହି ଡ୍ରାଫ୍ଟ ନୋଟିଫିକେସନ ଅନୁଯାୟୀ ଇଥାନଲ ମିଶ୍ରଣ ଏବଂ ଜୈବ ଇନ୍ଧନ ମିଶ୍ରଣକୁ ଅନୁମତି ଦେବା ତଥା ବୈଷୟିକ ଇନ୍ଧନ ବର୍ଗୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଭଳି ସଂଶୋଧନ ପ୍ରସ୍ତାବ ରହିଛି। ଡ୍ରାଫ୍ଟ ବିଜ୍ଞପ୍ତିରେ ହାଇଡ୍ରୋଜେନ୍ ପ୍ଲସ୍ ସିଏନ୍ରୁ ହାଇଡ୍ରୋଜେନ୍ ପ୍ଲସ୍ ସିଏନ୍ଜି ଏବଂ କେତେକ କ୍ଷେତ୍ରରେ ଗାଡ଼ିର ଓଜନ ସୀମା 3000 କିଲୋଗ୍ରାମରୁ 3500 କିଲୋଗ୍ରାମକୁ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବ ରହିଛି। ଗୁଜରାଟର ସବରକଣ୍ଠ ଜିଲ୍ଲାର ହିମ୍ମତନଗର ନିକଟରେ ଏକ ବସ୍ ଓ କାର୍ ମଧ୍ୟରେ ଦୁର୍ଘଟଣା ଘଟିବା ଫଳରେ 6 ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ 4 ଜଣ ଗୁରୁତର ଆହତ ହୋଇଛନ୍ତି। 48 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏକ କାର୍ରେ ଯାତ୍ରୀମାନେ ସାମ୍ଲାଜିଠାରୁ ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ବସ୍ ଧକ୍କା ଦେଇଥିଲା। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବିର ପ୍ରଥମ ତ୍ରୈମାସିକ ଆଞ୍ଚଳିକ ନିର୍ଦ୍ଦେଶକମାନଙ୍କର ସମ୍ମିଳନୀ ନୂଆଦିଲ୍ଲୀରେ ଶେଷ ହୋଇଛି। ସମ୍ମିଳନୀରେ ଆସନ୍ତା 3 ବର୍ଷ ପାଇଁ ନିଶାଦ୍ରବ୍ୟ କାରବାର ରୋକିବା ନେଇ ଦୃଢ଼ ପଦକ୍ଷେପ ଗ୍ରହଣ ଲାଗି ମତ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଏହି ଦୁଇଦିନିଆ ସମ୍ମିଳନୀରେ ନିଶାଦ୍ରବ୍ୟ କାରବାର ରୋକିବା ଦିଗରେ ବିଭିନ୍ନ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏନ୍ସିବିର ମହାନିର୍ଦ୍ଦେଶକ ଅନୁରାଗ ଗର୍ଗ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଦୃଷ୍ଟିକୋଣ ଅନୁଯାୟୀ କାର୍ଯ୍ୟ କରିବା ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଶିକ୍ଷାନୁଷ୍ଠାନରେ ନାମ ଲେଖାକୁ ଏକ ଜାତୀୟ ମିଶନ ଭାବରେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ପିଏମ୍ ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କର ଖଣ୍ଡପୀଠ ଏ ସଂକ୍ରାନ୍ତରେ ଏକ ମାମଲାର ଶୁଣାଣି କରି କହିଛନ୍ତି, ଦୁର୍ବଳ ଏବଂ ପଛୁଆ ବର୍ଗଙ୍କ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଅନୁମତି ନ ଦେବା ସମ୍ଭିଧାନର ଧାରା 21A ର ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁଛି। ଅଣସହାୟତାପ୍ରାପ୍ତ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ଆବଣ୍ଟିତ ଛାତ୍ରଛାତ୍ରୀଙ୍କୁ ବିଳମ୍ବ ନ କରି ନାମ ଲେଖାଇବାକୁ ଅନୁମତି ଦେବା ଆଇନ ଅନୁଯାୟୀ ବାଧ୍ୟ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ସମାଜରେ ପରିବର୍ତ୍ତନ ଏବଂ ସମାନତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଶିକ୍ଷା ଅଧିକାର ଆଇନ ଅଧୀନରେ ଏହି ଛାତ୍ରଛାତ୍ରୀଙ୍କ ପାଇଁ 25% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ସୁନିଶ୍ଚିତ କରିବା ଶିକ୍ଷାକୁ କାର୍ଯ୍ୟକାରୀ କରିବା ଦିଗରେ ଆଇନ ଅନୁଯାୟୀ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଲକ୍ଷ୍ନୌସ୍ଥିତ ଏକ ଘରୋଇ ସ୍କୁଲ ଦ୍ୱାରା ଦାଖଲ ହୋଇଥିବା ଏ ସଂକ୍ରାନ୍ତ ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁଯାୟୀ ମନୋନୀତ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷା ପ୍ରତିଷ୍ଠାନ ନାମ ଲେଖାଇବା ପାଇଁ ଅନୁମତି ପ୍ରଦାନ କରିନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରୀଡ଼ା ପ୍ରତି ଉତ୍ସାହ ଦେଖି ଫିଫା ଅଧ୍ୟକ୍ଷ ଜିଆନି ଇନ୍ଫାଣ୍ଟିନୋ ପ୍ରଶଂସା କରିଛନ୍ତି। ଗାଙ୍ଗଟକ୍ଠାରେ ପିଲାମାନଙ୍କ ସହିତ ଫୁଟବଲ ଖେଳୁଥିବା ଏକ ଫଟୋ ସେୟାର କରି ଫିଫା ମୁଖ୍ୟ ଦକ୍ଷିଣ ଏସିଆରେ ଫୁଟବଲର ବିସ୍ତାର ନେଇ ଏହା ଉତ୍ସାହିତ କରିବ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଫଟୋକୁ ପୋଷ୍ଟ କରି ଇନ୍ଫାଣ୍ଟିନୋ ଲେଖିଛନ୍ତି, ବାସ୍ତବରେ ଫୁଟବଲ ବିଶ୍ୱକୁ ଏକାଠି କରିଥାଏ। ଦେଶର ଅନ୍ୟ ସ୍ଥାନରେ କ୍ରିକେଟ୍ ଯେଭଳି ଲୋକପ୍ରିୟ, ସେହିପରି ଉତ୍ତର ପୂର୍ବାଞ୍ଚଳ ବିଶେଷକରି ସିକ୍କିମ, ମିଜୋରାମ, ମଣିପୁର ଏବଂ ମେଘାଳୟରେ ଫୁଟବଲ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ। ଫିଫା ଅଧ୍ୟକ୍ଷ ଇନ୍ଫାଣ୍ଟିନୋ ପୂର୍ବରୁ ଅନେକ ଥର ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ଆନ୍ତର୍ଜାତିକ ଫୋରମରେ ସାକ୍ଷାତ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ପଞ୍ଜାବ କିଙ୍ଗ୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ମତଦାନ ଜାରି। ଅପରାହ୍ନ ଗୋଟାଏ ସୁଦ୍ଧା 61.11% ମତଦାନ ସୂଚନା। ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ 594 କିଲୋମିଟର ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେର ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଇକ୍ୱେଡର ପ୍ରତିପକ୍ଷଙ୍କ ସହିତ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ।